ମୋ ନାଁ ରାକେଶ କୁମାର ସାହୁ, ମୁଁ ଡୁମଡୁମା ରଘୁଧାନ ନଗରର ବାସିନ୍ଦା। ଆଉ ଆଜିକୁ 15ରୁ 20 ବର୍ଷ ହବ ମୁଁ ଏଠାରେ ଏଏସସିସି। ଆଉ 15-20 ବର୍ଷ ପୂର୍ବରୁ ଏତେ ପାଣିର ସମସ୍ୟା ବର୍ତ୍ତମାନ ନଥିଲା, କିନ୍ତୁ ବର୍ତ୍ତମାନ ୱାଟର ଯାହା ବି ଆମ ସପ୍ଲାଇ ପାଣି ଆସିଥିଲା ଆଗରୁ ଏତେ ସମସ୍ୟା ନଥିଲା, ବର୍ତ୍ତମାନ ବହୁତ ସମସ୍ୟା ରହୁଛି ପାଣିର। ଆଉ ପାଣି ସକାଳ 15ରୁ 20 ମିନିଟ୍ ମାତ୍ର ଆସୁଛି, ଯୋଉଟାକି ପାଣି ରଖିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ତେଣୁକରି ମୁଁ ଏଇଟା କେବଳ ମୋର ପ୍ରୋବ୍ଲେମ ନୁହଁ, ଏଇଟା ଆମ ଘର ପାଖରେ ସମସ୍ତଙ୍କ ପାଇଁ ପ୍ରୋବ୍ଲେମ ହେଉଛି। ତେଣୁ ମୁଁ ୱାଟର ସମିତ ଭୁବନେଶ୍ୱର ପ୍ରଶାସନକୁ ଅନୁରୋଧ କରିକି ପାଣିର ସେମିତି ସମସ୍ୟାଟା ଟିକେ ଦୂର କରିକି ଦୂର ହେଲେ ବହୁତ ଆମେ ଉପକୃତ ହଉ। ଆଉ ବିଶେଷ କରି ଖରାଦିନେ ଏଇ ଯୋଉ ସମସ୍ୟାଟା ଟିକେ ଶୁଣିବା ପାଇଁ ମୋର ନିବେଦନ ରହୁଛି। ଆଉ ଧନ୍ୟବାଦ।